ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସମବାୟ ସଂସ୍ଥା ମାଧ୍ୟମରେ ଓଡ଼ିଶାର କୃଷକ, ଗ୍ରାମୀଣ ଜନଜୀବନ, ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଯିବ। ପାରାଦୀପରେ ଇଫ୍କୋ ସଲଫୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦ୍ଘାଟନ କରି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରରେ ରାଜ୍ୟର ପ୍ରଥମ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାରର କଲେ ଭିତ୍ତିପ୍ରସ୍ତର ସ୍ଥାପନ। 10 ରାଜ୍ୟର 37 ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ଶେଷ। ଆସନ୍ତା 16 ତାରିଖରେ ହେବ ନିର୍ବାଚନ। ପ୍ରକାଶ ପାଇଲା ୟୁପିଏସ୍ସି 2025 ପରୀକ୍ଷା ଫଳ। ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କଲେ ଅନୁଜ ଅଗ୍ନିହୋତ୍ରୀ ଏବଂ 90% ମତଦାତାଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ, କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ବିସ୍ତୃତ ସମ୍ବାଦ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅପରାହ୍ନରେ ପାରାଦୀପରେ ଇଫ୍କୋ ସଲଫୁରିକ୍ ଏସିଡ୍ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଶ୍ରୀ ଶାହା କହିଛନ୍ତି, ଓଡ଼ିଶାରେ ଭରପୁର ଖଣିଜ ପଦାର୍ଥ ଗଚ୍ଛିତ ରହିଛି, ରାଜ୍ୟର ସମସ୍ତ ସମ୍ଭାବନାକୁ ଉପଯୋଗ କରାଯାଇ ଜନଜାତି ଓ ପଛୁଆ ବର୍ଗଙ୍କ ଉନ୍ନତି ସାଧନ କରାଯିବ। ସାର ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ନୂତନ ପ୍ଲାଣ୍ଟ ଦ୍ୱାରା ଦୈନିକ ପ୍ରାୟ 2000 ଟନ୍ ସଲଫୁରିକ୍ ଏସିଡ୍ ଉତ୍ପାଦନ ହେବ, ଯାହାଦ୍ୱାରା ଦେଶର ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ। ପ୍ରାୟ 750 କୋଟି ଟଙ୍କାର ଏହି ବିଶାଳ ପୁଞ୍ଜିନିବେଶ ଓଡ଼ିଶା ଶିଳ୍ପ କ୍ଷେତ୍ରକୁ ଏକ ନୂତନ ଶକ୍ତି ପ୍ରଦାନ କରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଇଫ୍କୋ ନାନୋ ୟୁରିଆ ଡିଏପି ମାଧ୍ୟମରେ ରାସାୟନିକ ସାରର ବ୍ୟବହାରକୁ ବହୁମାତ୍ରାରେ ହ୍ରାସ କରାଯାଇଛି। ଏହି କ୍ଷେତ୍ରରେ ଇଫ୍କୋ ବିଶ୍ୱର ସର୍ବବୃହତ ସମବାୟ ସଂସ୍ଥା ଭାବେ ଉଭା ହୋଇଛି। ଏହାର 36,000 ସମବାୟ କେନ୍ଦ୍ର ରହିଛି, ଯେଉଁଥିରେ 5 କୋଟି କୃଷକ ସଦସ୍ୟ ରହିବା ସହିତ ଲାଭାନ୍ୱିତ ହେଉଛନ୍ତି। ସମବାୟ ସଂସ୍ଥା ମାଧ୍ୟମରେ ଆଗାମୀ ଦିନରେ ଓଡ଼ିଶାର କୃଷକ, ଗ୍ରାମୀଣ ଜନଜୀବନ, ମହିଳା ଓ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରିବେ ବୋଲି ଶ୍ରୀ ଶାହା କହିଛନ୍ତି।
ଆଜ ମେ ଇସ୍ ମଞ୍ଚ ସେ ପରାଦୀପ କି ପବିତ୍ର ଭୂମି ସେ ସମଗ୍ର ଓଡ଼ିଆ ବାସୀଙ୍କୁ କହିକର ଜାନା ଚାହତା ହୁଁ କି ଆନେ ଵାଲେ ଦିନୋ ମେ ଗୁଜରାତ କି ତରହ ଓଡ଼ିଶା କେ ହର ଗାଁ ମେ ଡେରୀ କୋ ପହଞ୍ଚାନେ କା କାର୍ଯ୍ୟକ୍ରମ ଏ ଭାରତୀୟ ଜନତା ପାର୍ଟି କି ଦୋନୋ ସରକାର ହାତ ମେ ଲେନେ ଵାଲେ।
ଗୁଜରାଟ ଭଳି ଓଡ଼ିଶାରେ ମଧ୍ୟ ବିକାଶ ଶିଖରକୁ ଛୁଇଁବ, ଯାହାଦ୍ୱାରା ରାଜ୍ୟର ଗ୍ରାମୀଣ ଜନତାଙ୍କ ଜୀବନଯାପନ ପ୍ରଣାଳୀରେ ଉନ୍ନତି ଆସିବ। ବିକଶିତ ରାଜ୍ୟର ତାଲିକାରେ ଆଗାମୀ ଦିନରେ ଓଡ଼ିଶା ସ୍ଥାନ ପାଇବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ପାରାଦୀପ ବର୍ତ୍ତମାନ ଶିଳ୍ପ ଓ ନିବେଶର ପ୍ରମୁଖ କେନ୍ଦ୍ର ପାଲଟିଛି। କେନ୍ଦ୍ର ସରକାରଙ୍କ ସହଯୋଗରେ ଭୁବନେଶ୍ୱର, କଟକ, ପାରାଦୀପ, ପୁରୀକୁ ନେଇ ଏକ ବିଶାଳ ଅର୍ଥନୈତିକ ଅଞ୍ଚଳ ଗଠନ କରାଯାଉଛି। ଆଗାମୀ ଦିନରେ ଏହି ଅଞ୍ଚଳ ଏକ ଅର୍ଥନୈତିକ ହବ୍ରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରେ ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ ଇଟ୍କୋ ପ୍ରଦର୍ଶନୀ ପଡ଼ିଆରେ ସମବାୟ କ୍ଷେତ୍ର ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସମବାୟ ନୀତିର ପ୍ରକାଶନ, ନୂତନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦ୍ଘାଟନ, 20 ସାଇବର ଥାନା, ରାଜ୍ୟର ପ୍ରଥମ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ଆଦି ରହିଛି। ଏହାସହ ବିଭିନ୍ନ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିବାର ଜଣାପଡ଼ିଛି। ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ଶାହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଉପସ୍ଥିତ ରହିବେ। ବୈଠକରେ ରାଜ୍ୟସଭା ନିର୍ବାଚନ ଏବଂ ରାଜ୍ୟ ସଂଗଠନ ବାବଦରେ ଆଲୋଚନା ହୋଇପାରେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। କଟକର ମୁଣ୍ଡଳୀଠାରେ ଆଜି ପୂର୍ବାହ୍ନରେ ଔଦ୍ୟୋଗିକ ସୁରକ୍ଷା ବଳ ସିଆଇଏସ୍ଏଫ୍ର 57ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ଶାହା 890 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିସହିତ ବିଭିନ୍ନ ବିଭାଗ ସହ ଜଡ଼ିତ 1,169 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର 69 ପ୍ରକଳ୍ପର ଉଦ୍ଘାଟନ ସହ 2,116 କୋଟି ଟଙ୍କାର 130 ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ। ଦେଶକୁ ମାଓବାଦୀ ମୁକ୍ତ କରିବାରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ସିଆଇଏସ୍ଏଫ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ। ଚଳିତ ମାସ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରାଯିବ।
ନରେନ୍ଦ୍ର ମୋଦି ସରକାର କା ଏକ ସଂକଳ୍ପ କି 31/3/2026 ହମ ଇସ୍ ଦେଶକୁ ନକ୍ସଲବାଦ ସେ ମୁକ୍ତ ଔର ଉସମେ ଭି ସିଆଇଏସ୍ଏଫ୍ କା ବହୁତ ବଡ଼ା ଯୋଗଦାନ ହେ। ଓଡ଼ିଶା ହୋ, ଛତିଶଗଡ଼ ହୋ ୟା ତେଲଙ୍ଗାନା ହୋ, ସଭି ଜଗେ ପେ ସିଆଇଏସ୍ଏଫ୍ ମାନେ नक्सल अभियान के उन्मूलन में एक प्रकार से अपनी भूमिका निभाई है।
आपण माने आंचलिक संवाद सुनुछंती आकाशवाणी रो कटक केन्द्र रो। ଦଶଟି ରାଜ୍ୟର 37 ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଯାଞ୍ଚ ଶେଷ ହୋଇଛି। ତେବେ 6 ଜଣଙ୍କ ମଧ୍ୟରୁ 5 ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଆସନ୍ତା ସୋମବାର ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଗତକାଲି ବିଜେପି ପକ୍ଷରୁ ମନମୋଲ ସାମଲ, ସୁଜିତ କୁମାର ଏବଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡି ପକ୍ଷରୁ ଡକ୍ଟର ସନ୍ତୃପ୍ତ ମିଶ୍ର ଏବଂ କଂଗ୍ରେସ ଓ ବିଜେଡି ସମର୍ଥନରେ ସାଧାରଣ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତା ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏକମାତ୍ର ପ୍ରାର୍ଥୀ ଭାବେ ତେଲଙ୍ଗାନାର କାନ୍ତେ ସାଇନାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଆସନ୍ତା 16 ତାରିଖ ଦିନ ଏହି ଆସନଗୁଡ଼ିକ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରେ ଓଡ଼ିଶାର 4 ରାଜ୍ୟସଭା ଆସନ ଅନ୍ତର୍ଭୁକ୍ତ। ୟୁପିଏସ୍ସି 2025 ଚୂଡ଼ାନ୍ତ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସର୍ବଭାରତୀୟ ସ୍ତରରେ ଅନୁଜ ଅଗ୍ନିହୋତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ୱିତୀୟରେ ରାଜେଶ୍ୱରୀ ଶୁଭେ ଏମ୍, ତୃତୀୟରେ ଆକାଂଶ ଧୁଲ ଏବଂ ଚତୁର୍ଥରେ ରାଘବ ଝୁନ୍ଝୁନୁୱାଲା ରହିଛନ୍ତି। 100ତମ ସ୍ଥାନରେ ଓଡ଼ିଶାର ସ୍ୱାତିକ ସତ୍ୟକାମ ଦେବତା ଓ ଅମ୍ରିତ ମହାପାତ୍ର 121ତମ ସ୍ଥାନ ଅଧିକାର କରିଛନ୍ତି। ଚଳିତ ବର୍ଷ ମୋଟ 958 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଗତବର୍ଷ ମେ ମାସ 25 ତାରିଖରେ ୟୁପିଏସ୍ସି ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପରୀକ୍ଷା 22-31 ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଗତମାସ 27 ତାରିଖରେ ସାକ୍ଷାତକାର ପର୍ଯ୍ୟାୟ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପ୍ରଶାସନିକ ସେବାକୁ କେବଳ ଏକ ପଦବୀ ନୁହେଁ ବରଂ ଜନସେବାର ବ୍ରତ ଭାବେ ଗ୍ରହଣ କରି ସମାଜର ଶେଷ ସ୍ତରରେ ଥିବା ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ସନ୍ଥଗୋପାଳଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅପରାହ୍ନରେ ଆୟୋଜିତ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଗୋପାଳନ କହିଛନ୍ତି 90% ମତଦାତାଙ୍କ ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି। 2025 ଭୋଟର ତାଲିକାରେ ଥିବା 90% ଭୋଟର 2002 ତାଲିକାରେ ସାମିଲ ଅଛନ୍ତି। ଏ ସମ୍ପର୍କରେ ନିର୍ବାଚନ ମଣ୍ଡଳୀର ବୁଥସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ବିଏଲ୍ଓ ତାଙ୍କ ପାଖରେ ହାର୍ଡ କପି ଅଛି। ଆପଣ ଯଦି 2002 ରୋଲ୍ରେ ଧରନ୍ତୁ ଗୋଟେ ଗାଁରେ ଥିଲେ, ସେ ଗାଁରେ ଏବେ ବି ବିଏଲ୍ଓ ଅଛନ୍ତି, ତାଙ୍କ କଣ୍ଟାକ୍ଟ କଲେ ତାଙ୍କ ପାଖରେ କପି ଅଛି, ସେ ଆପଣଙ୍କୁ କହିପାରିବେ କେଉଁ କନ୍ଷ୍ଟିଚୁଏନ୍ସିରେ ଆପଣଙ୍କ ନାଁ ଥିଲା, କେଉଁ ନାଁ କେଉଁ ବୁଥ୍ରେ କୁ ସିରିଏଲ୍ ନମ୍ବର। ଏତିକି କହିଦେଲେ ବିଏଲ୍ଓ କ'ଣ କରିବେ, ତାଙ୍କ ପାଖରେ ଆପ୍ ଅଛି, ସେ ଆପ୍ରେ ଡିଜିଟାଲି ସେ ମ୍ୟାପ୍ ସେ ଭୋଟର 2002 ଭୋଟର ତାଲିକା ସହିତ
ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୂଚନା ଅଧିକାର ଆଇନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି, କାଲିମେଳା ଓ ପଡ଼ିଆ 3ଟି ବ୍ଲକରୁ 3ଟି ଲେଖାଏଁ ଗାଁକୁ ଚୟନ କରି ଆଦର୍ଶ ଗ୍ରାମ ଭାବେ ରୂପାନ୍ତରିତ କରିବା ପାଇଁ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଆଜି ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ 2026କୁ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଖଡ଼ିଆଳ ସ୍ୱଂଶାସିତ ମହାବିଦ୍ୟାଳୟରେ ଜଟିଆ ହେମ୍ରମ ବନାମ ଓଡ଼ିଶା ରାଜ୍ୟ ଏବଂ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ନୂଆପଡ଼ା ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ମହିଳା ଦିବସ ଆସନ୍ତା ରବିବାର ଦିନ ପାଳନ କରାଯିବ। ଏହା ପୂର୍ବରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼, କୋରାପୁଟ, ଭଦ୍ରକ, ବରଗଡ଼, ଦେବଗଡ଼ ଓ ଗଜପତି ଜିଲ୍ଲାରେ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସମବାୟ ସଂସ୍ଥା ମାଧ୍ୟମରେ ଓଡ଼ିଶାର କୃଷକ, ଗ୍ରାମୀଣ ଜନଜୀବନ, ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଯିବ। ପାରାଦୀପରେ ଇଫ୍କୋ ସଲ୍ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦ୍ଘାଟନ କରି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରରେ ରାଜ୍ୟର ପ୍ରଥମ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାରର କଲେ ଭିତ୍ତିପ୍ରସ୍ତର ସ୍ଥାପନ। 10ଟି ରାଜ୍ୟର 37 ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ଶେଷ। ଆସନ୍ତା 16 ତାରିଖରେ ହେବ ନିର୍ବାଚନ। ପ୍ରକାଶ ପାଇଲା ୟୁପିଏସ୍ସି 2025 ପରୀକ୍ଷା ଫଳ। ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କଲେ ଅନୁଜ ଅଗ୍ନିହୋତ୍ରୀ ଏବଂ 90% ମତଦାତାଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହୋଇଛି।